ବାଳକ ଯୀଶୁ ଦିନକୁ ଦିନ ବଢ଼ିବାକୁ ଲାଗିଲେ। ତାଙ୍କର ଖୁବ୍ ଜ୍ଞାନ ଥିଲା, ସେ ସବୁ ଜାଣିଥିଲେ, କାରଣ ସେ ଈଶ୍ୱରଙ୍କର ପୁତ୍ର ଥିଲେ। ସେ ବାଳକ ଥିବା ସମୟରେ ବଡ଼ ବଡ଼ ପଣ୍ଡିତମାନଙ୍କ ସାଙ୍ଗେ ଯୁକ୍ତି କରୁଥିଲେ। ବୁଢ଼ା ଲୋକମାନେ ତାଙ୍କର ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। ଆମେ ତୁମକୁ ଆଗରୁ କହିଛୁ ଯେ ଏ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପିତା ଅର୍ଥାତ୍ ଈଶ୍ୱରଙ୍କର ସହିତ ଥିଲେ। ଯୀଶୁ ଯେତେବେଳେ ବୟସରେ ବଢ଼ିବାକୁ ଲାଗିଲେ, ସେ ଈଶ୍ୱରଙ୍କର ଗୌରବଜନକ କାର୍ଯ୍ୟ କରିବାକୁ ଲାଗିଲେ। ଈଶ୍ୱର କହିଲେ, ଏଇ ଆମ୍ଭର ପୁତ୍ର, ତୁମ୍ଭେମାନେ ତାହାଙ୍କ କଥା ଶୁଣ। ଈଶ୍ୱର କହିଲେ, ତୁମେ ଯଦି ଯୀଶୁଙ୍କ କଥାରେ ବିଶ୍ୱାସ କରିବ, ତେବେ ତୁମ୍ଭେମାନେ ମୋର ବାଧ୍ୟ ହେବ।